ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
ବାସନା ବାସନା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ଚାହେ ମୁଁ ତୁମରି ମଧୁର ଚାଳନା ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା
ठिकणारे जोगाजोग करंतु आम ठिकणा एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोणसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori ଏବଂ www.adventistmediacenterindia.org ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ
ନେଦରଲ୍ୟାଣ୍ଡ ଏବଂ ସ୍କାଣ୍ଡିନେଭିଆ ଠାରେ ନମସ୍କାର ପ୍ରିୟ ଶ୍ରୋତା ସେହି ସର୍ବଶକ୍ତି ସର୍ବଜ୍ଞାନୀ ପରମପିତାଙ୍କ ମଧୁର ନାମରେ ମୁଁ ପାଷ୍ଟ ପୂର୍ଣ୍ଣଚନ୍ଦ୍ର ଆଉଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ ତାହାଙ୍କ ପ୍ରେମ ତାହାଙ୍କ ସ୍ନେହ ତାହାଙ୍କ କୃପା ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ ପ୍ରିୟ ଶ୍ରୋତା ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲ୍ଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା ଆଜିର ଆଲୋଚନା ହେଉଛି ନେଦରଲ୍ୟାଣ୍ଡ ଏବଂ ସ୍କାଣ୍ଡିନେଭିଆ ଏଇ ଯେଉଁ ଦୁଇ ରାଜ୍ୟରେ କିପରି ସଂସ୍କାରକମାନେ ଈଶ୍ୱରଙ୍କ ବାକ୍ୟ ପ୍ରଚାର କଲେ ପ୍ରଦର୍ଶନ କଲେ କିପରି ଲୋକେ ସେମାନଙ୍କ କଥାକୁ ଆଗ୍ରହରେ ଈଶ୍ୱରଙ୍କୁ ବିଶ୍ୱାସ କଲେ ତାହା ବିଷୟରେ ଆମେ ବିଶେଷ ଭାବରେ ଜାଣିବା ବନ୍ଧୁ ଯେପରି ନେଦରଲ୍ୟାଣ୍ଡର ପୋପଙ୍କ ଅତ୍ୟାଚାର ଅତି ଶୀଘ୍ର ଦୃଢ଼ ବିରୋଧ ପ୍ରଦର୍ଶନ କରିଥିଲା ଲୁଥରଙ୍କ ସମୟରେ 700 ବର୍ଷ ପୂର୍ବରୁ ରୋମନ୍ ପଣ୍ଡିତ ନିର୍ଭୟରେ ଦୁଇଜଣ ବିଶପଙ୍କ ଦ୍ୱାରା ଅପରାଜିତା ଷଡ଼ଙ୍ଗୀଙ୍କୁ ରୋମ୍କୁ ଏକ ଦୂତାବାସରେ ପଠାଯାଇଥିଲେ ଏବଂ ପବିତ୍ର ଦର୍ଶନର ପ୍ରକୃତ ଚରିତ୍ର ଜାଣିଲେ ଈଶ୍ୱର ତାଙ୍କ ରାଣୀ ଏବଂ ପତି ଚର୍ଚ୍ଚ ତାଙ୍କ ପରିବାର ପାଇଁ ଏକ ଉତ୍ତମ ଏବଂ ଅନନ୍ତ ବ୍ୟବସ୍ଥା ଏକ ଯୌତୁକ ସହିତ ଯାହା ଦୁର୍ବଳ ହୁଏ ନାହିଁ କିମ୍ବା ଭ୍ରଷ୍ଟ ହୁଏ ନାହିଁ ଏବଂ ତାଙ୍କୁ ଏକ ଅନନ୍ତ ମୁକୁଟ ଏବଂ ରାଜଦଣ୍ଡ ଦେଲା ଯାହାକି ଚୋର ବାଧାକୁ ପସନ୍ଦ କରେ ତୁମ ନିଜକୁ ଈଶ୍ୱରଙ୍କ ମନ୍ଦିରରେ ସ୍ଥାପନ କର ଜଣେ ପାଲକ ବଦଳରେ ତୁମେ ମେଣ୍ଢା ପାଇଁ ଗଧିଆ ହୋଇଅଛ ବୋଲି ସେ କହିଲେ ତୁମେ ଆମକୁ ବିଶ୍ୱାସ କର ଯେ ତୁମେ ଜଣେ ସର୍ବୋଚ୍ଚ ବିଶପ କିନ୍ତୁ ତୁମେ ବରଂ ଜଣେ ଅତ୍ୟାଚାରୀ ପରି ଆଚରଣ କର ଯେହେତୁ ତୁମେ ସେବକମାନଙ୍କର ସେବକ ହେବା ଉଚିତ ଯେପରି ତୁମେ ନିଜକୁ ଡାକ ତୁମେ ପ୍ରଭୁମାନଙ୍କୁ ପ୍ରଭୁ ହେବାକୁ ଚେଷ୍ଟା କରୁଅଛ ତୁମେ ଈଶ୍ୱରଙ୍କ ଆଦେଶକୁ ଅବମାନ କରୁଅଛ ପବିତ୍ର ଆତ୍ମା ପୃଥିବୀ ପର୍ଯ୍ୟନ୍ତ ସମସ୍ତ ଚର୍ଚ୍ଚର ନିର୍ମାଣକାରୀ ଆମର ଈଶ୍ୱରଙ୍କ ସହର ଯେଉଁଥିରେ ଆମେ ନାଗରିକ ଆକାଶର ସମସ୍ତ ଅଞ୍ଚଳର ପହଞ୍ଚେ ବାବିଲ ନାମକ ପବିତ୍ର ଭବିଷ୍ୟତ ଭକ୍ତମାନଙ୍କ ଦ୍ୱାରା ଏହା ସହରଠାରୁ ମହାନ ଯିଏ ନିଜକୁ ଈଶ୍ୱରୀୟ ବୋଲି ଦର୍ଶାଏ ନିଜକୁ ସ୍ୱର୍ଗକୁ ଜିତେ ଏବଂ ଗର୍ବ କରେ ଯେ ତାଙ୍କର ଜ୍ଞାନ ଅମର ଅଟେ, ଏବଂ ବିଶେଷରେ ଯଦିଓ ବିନା କାରଣରେ ସେ କଦାପି ଭୁଲ କରିନାହାନ୍ତି କିମ୍ବା କେବେ ମଧ୍ୟ କରିପାରିବେ ନାହିଁ। ବନ୍ଧୁ, ଅନ୍ୟମାନେ ଏହି ବିରୋଧରେ ପ୍ରତିରୋଧନି ପାଇଁ ଶତାବ୍ଦୀକୁ ଶତାବ୍ଦୀ ପର୍ଯ୍ୟନ୍ତ ଉଠିଥିଲେ, ଏବଂ ସେହି ପ୍ରାରମ୍ଭିକ ଶିକ୍ଷକମାନେ ଯେଉଁମାନେ ବିଭିନ୍ନ ଦେଶ ଅତିକ୍ରମ କରି ବିଭିନ୍ନ ନାମରେ ଜଣାଶୁଣା ଡାଉଡ଼ ମିଶନରୀମାନଙ୍କ ଚରିତ୍ର ବହନ କରିଥିଲେ ଏବଂ ସୁସମାଚାର ଜ୍ଞାନ ସର୍ବୋଚ୍ଚ ବିସ୍ତାର କରି ନେଦରଲ୍ୟାଣ୍ଡର ପ୍ରବେଶ କରିଥିଲେ, ସେମାନଙ୍କ ଉପଦେଶଗୁଡ଼ିକ ଦୃଢ଼ ଗତିରେ ବ୍ୟାପିଗଲା। ୱାର୍ଲିଅନ୍ସ ବାଇବଲ ସେମାନେ ପଦରେ ଉଚିତ ଭାଷାରେ ଅନୁବାଦ କରିଥିଲେ। ସେମାନେ ଘୋଷଣା କଲେ ଯେ ଏଥିରେ ବହୁତ ସୁବିଧା ଅଛି, କୌଣସି ଉପହାସ ନାହିଁ, କୌଣସି କାହାଣୀ ନାହିଁ, କୌଣସି ଚତୁରତା ନାହିଁ, ପ୍ରତାରଣା ନାହିଁ, କିନ୍ତୁ ସତ୍ୟର ବାକ୍ୟ। ପ୍ରକୃତରେ ଏଠାରେ ଏବଂ ସେଠାରେ ଏକ କଠିନ ଭୂତଳ ଥିଲା, କିନ୍ତୁ ଯାହା ଭଲ ଏବଂ ପବିତ୍ରର ମଜୁରୀ ଏବଂ ମଧୁରତା ସହଜରେ ଆବିସୃଷ୍ଟ ହୋଇପାରେ, ଏହିପରି ଆମେ ଦେଖୁଅଛୁ। ଏହିପରି ଦ୍ୱାଦଶ ଶତାବ୍ଦୀରେ ପ୍ରାଚୀନ ବିଶ୍ୱାସର ବନ୍ଧୁମାନେ ଲେଖିଥିଲେ। ବନ୍ଧୁ, ବର୍ତ୍ତମାନ ରୋମିନ୍ସ ନିର୍ଯାତନା ଆରମ୍ଭ ହେଲା, କିନ୍ତୁ ପାକେଟ୍ ଏବଂ ନିର୍ଯାତନା ମଧ୍ୟରେ ବିଶ୍ୱାସୀମାନେ ବହୁଗୁଣିତ ହୋଇ ଏକମାତ୍ର ଭାବରେ ଘୋଷଣା କଲେ ଯେ ଧର୍ମରେ ବାଇବଲ ହେଉଛି ଏକମାତ୍ର ଅଯୋଗ୍ୟ କର୍ତ୍ତୃପକ୍ଷ ଏବଂ କୌଣସି ବ୍ୟକ୍ତିଙ୍କୁ ବିଶ୍ୱାସ କରିବାକୁ ବାଧ୍ୟ କରାଯିବା ଉଚିତ ନୁହେଁ, କିନ୍ତୁ ପ୍ରଚାର କରି ଜିତିବା ଉଚିତ। ବନ୍ଧୁ, ଲୁଥରଙ୍କ ଶିକ୍ଷା ନେଦରଲ୍ୟାଣ୍ଡରେ ଏକ ଜନ୍ମମାଟି ପାଇଲା ଏବଂ ସୁସମାଚାର ପ୍ରଚାର କରିବାକୁ ଆନ୍ତରିକ ଏବଂ ବିଶ୍ୱାସ ବ୍ୟକ୍ତିମାନେ ଉଠିଲେ। ହଲାଣ୍ଡର ଏକ ପ୍ରଦେଶରୁ ମନ ସିମନ ଆସିଥିଲେ, ଜଣେ ରୋମାନ୍ କାଥଲିକ ଶିକ୍ଷା ଦେଇଥିଲେ ଯେ ଏବଂ ପୁରୋହିତ ଭାବରେ ନିଯୁକ୍ତ ହୋଇଥିଲେ। ସେ ବାଇବଲ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ଏବଂ ବିଦ୍ରୋହରେ ଭ୍ରାନ୍ତ ହେବାର ଭୟରେ ସେ ଏହାକୁ ପଢ଼ିବେ ନାହିଁ। ଯେତେବେଳେ ଟ୍ରାନ୍ସବଷ୍ଟାସନ୍ ତତ୍ତ୍ୱ ଉପରେ ଏକ ସନ୍ଦେହ ତାଙ୍କ ଉପରେ ବାଧ୍ୟ ହେଲା, ସେତେବେଳେ ସେ ଏହାକୁ ଶୈତାନର ପ୍ରଲୋଭନ ଭାବରେ ଗ୍ରହଣ କଲେ ଏବଂ ପ୍ରାର୍ଥନା ଏବଂ ସ୍ୱୀକାର ଦ୍ୱାରା ସେ ଏଥିରୁ ମୁକ୍ତି ପାଇବାକୁ ଚେଷ୍ଟା କଲେ। କିନ୍ତୁ ବୃଥା ବିବର୍ଜନ ଦୃଶ୍ୟରେ ମିଶ୍ରଣ କରି ସେ ବିବେକର ଅଭିଯୋଗକାରୀ ସ୍ୱରକୁ ନିରବ କରିବାକୁ ଚେଷ୍ଟା କଲେ, କିନ୍ତୁ କିଛି ଲାଭ ହେଲା ନାହିଁ। କିଛି ସମୟ ପରେ ତାଙ୍କୁ ନୂତନ ନିୟମ ଅଧ୍ୟୟନ ପାଇଁ ନିଆଗଲା ଏବଂ ଏହା ଲୁଥରଙ୍କ ଲେଖା ସହିତ ତାଙ୍କୁ ସଂସ୍କୃତ ବିଶ୍ୱାସକୁ ଗ୍ରହଣ କଲା। ସେ ପଡ଼ୋଶୀ ଗାଁ ସାକ୍ଷୀ ହେବା ପରେ ପୁନର୍ବାର ବାପ୍ତିଜିତ ହୋଇ ମୃତ୍ୟୁବରଣ କରିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯାଇଥିଲା ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏହା ତାଙ୍କୁ ଶିଶୁ ବାପ୍ତିସ୍ମ ବିଷୟରେ ବାଇବଲ ଅଧ୍ୟୟନ କରିବାକୁ ଆଗେଇ ନେଲା। ସେ ଛାତ୍ରରେ ଏହା ପାଇଁ କୌଣସି ପ୍ରମାଣ ପାଇଲେ ନାହିଁ, କିନ୍ତୁ ଦେଖିଲେ ଯେ ବାପ୍ତିସ୍ମ ଗ୍ରହଣ କରିବାର ସର୍ବଭାବରେ ସର୍ବତ୍ୱ ଅନୁତାପ ଏବଂ ବିଶ୍ୱାସ ଆବଶ୍ୟକ ହେଉଅଛି। ମେନ ରୋମନ ଚର୍ଚ୍ଚରୁ ବିଦାୟ ନେଇ ସେ ଗ୍ରହଣ କରିଥିବା ସତ୍ୟ ଶିକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଉଭୟ ଜର୍ମାନୀ ଏବଂ ନେଦରଲ୍ୟାଣ୍ଡର ଏକ ଶ୍ରେଣୀର ପ୍ରଶଂସକ ଉଠିଥିଲେ। ଅବଧ ତଥା ଦେଶଦ୍ରୋହୀ ତତ୍ତ୍ୱକୁ ପ୍ରୋତ୍ସାହିତ କରିଥିଲେ, କ୍ରମାନୁସାରେ ଏବଂ ଶୃଙ୍ଖଳ ହିଂସା କରି ବିଦ୍ରୋହ କରିଥିଲେ। ମେନ ଭୟଙ୍କର ଫଳାଫଳ ଦେଖିଲେ ଯେଉଁଥିରେ ଏହି ଗତିବିଧିଗୁଡ଼ିକ ଅବଶ୍ୟ ଆଗେଇ ଆସିବ ଏବଂ ସେ ଭକ୍ତଙ୍କ ଭୁଲ ଶିକ୍ଷା ଏବଂ ବନୁଆ ଯୋଜନାକୁ କଠୋର ଭାବରେ ବିରୋଧ କରିଥିଲେ। ସେଠାରେ ଅନେକ ଥିଲେ ଯେଉଁମାନେ ଏହି ପ୍ରଶଂସକମାନଙ୍କ ଦ୍ୱାରା ବିଭ୍ରାନ୍ତ ହୋଇଥିଲେ, କିନ୍ତୁ ଯେଉଁମାନେ ସେମାନଙ୍କ ଅନିଷ୍ଟକାରୀ ତତ୍ତ୍ୱ ତ୍ୟାଗ କରିଥିଲେ। ପ୍ରାଚୀନ ଖ୍ରୀଷ୍ଟିଆନମାନଙ୍କର ଅନେକ ବଂଶଧର ରହିଥିଲେ। ୱାଲେନିନ୍ସ ଶିକ୍ଷାର ଫଲ ଏହି ଶ୍ରେଣୀଗୁଡ଼ିକ ମଧ୍ୟରେ ମେନ ବହୁତ ଉତ୍ସାହ ଏବଂ ସଫଳତା ସହିତ ପରିଶ୍ରମ କରିଥିଲେ। ବନ୍ଧୁ, 25 ବର୍ଷ ଧରି ସେ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହିତ ଯାତ୍ରା କରିଥିଲେ, ବହୁ କଷ୍ଟ ଏବଂ ଘରୋଇ ସହିଥିଲେ ଏବଂ ବାରମ୍ବାର ତାଙ୍କ ଜୀବନର ବିପଦରେ ଥିଲେ ବୋଲି ଆମେ ଦେଖୁଅଛୁ। ସେ ନେଦରଲ୍ୟାଣ୍ଡ ଏବଂ ଉତ୍ତର ଜର୍ମାନୀ ଅତିକ୍ରମ କରି ମୁଖ୍ୟତଃ ନମ୍ର ଶ୍ରେଣୀର ଲୋକମାନଙ୍କ ମଧ୍ୟରେ ପରିଶ୍ରମ କରିଥିଲେ, କିନ୍ତୁ ଏକ ବ୍ୟାପକ ପ୍ରଭାବ ପକାଇଥିଲେ। ସ୍ୱାଭାବିକ ଭାବରେ ବକ୍ତବ୍ୟ ଯଦିଓ ଏକ ସୀମିତ ଶିକ୍ଷା ଲାଭ କରିଥିଲେ, ସେ ଜଣେ ଅଖଣ୍ଡ ଅଖଣ୍ଡତା, ନମ୍ର ଆତ୍ମା ଏବଂ ଭଦ୍ର ଆଚରଣ ଏବଂ ଆନ୍ତରିକ ଧାର୍ମିକ ବ୍ୟକ୍ତି ଥିଲେ, ଯାହା ସେ ନିଜ ଜୀବନରେ ଶିକ୍ଷା ଦେଇଥିଲେ। ଏବଂ ସେ ଲୋକଙ୍କ ଆତ୍ମବିଶ୍ୱାସକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ଅନୁଗାମୀମାନେ ଚିହ୍ନଚତ୍ର ହୋଇ ଦଳିତ ହୋଇଥିଲେ। ଭକ୍ତ ମନ ଟାଇନ୍ଙ୍କ ସହ ଲଜ୍ଜିତ ହୋଇ ସେମାନେ ବହୁତ କଷ୍ଟ ପାଇଲେ। ତଥାପି ବହୁ ସଂଖ୍ୟାରେ ତାଙ୍କ ପରିଶ୍ରମ ଅଧୀନରେ ପରିବର୍ତ୍ତନ କରାଯାଇଥିଲା। ବନ୍ଧୁ, ନେଦରଲ୍ୟାଣ୍ଡ ଅପେକ୍ଷା ସଂସ୍କୃତ ତତ୍ତ୍ୱଗୁଡ଼ିକ ସାଧାରଣ ଗ୍ରହଣ କରାଯାଇ ନାହିଁ। ଅଳ୍ପ ଦେଶରେ ସେମାନଙ୍କ ଅନୁଗାମୀମାନେ ଅଧିକ ଭୟଙ୍କର ନିର୍ଯାତନା ସହ୍ୟ କରିଥିଲେ। ଜର୍ମାନୀରେ ଚାର୍ଲସ ଭି ସଂସ୍କାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ଏବଂ ସେ ଖୁସିରେ ଏହାର ସମସ୍ତ ଅନୁଗାମୀମାନଙ୍କ ଅଂଶରେ ଆଣିଥାନ୍ତେ, କିନ୍ତୁ ରାଜକୁମାରମାନେ ତାଙ୍କ ଅତ୍ୟାଚାର ବିରୁଦ୍ଧରେ ଏକ ପ୍ରତିବନ୍ଧକ ଭାବେ ଠିଆ ହେଲେ। ନେଦରଲ୍ୟାଣ୍ଡରେ ତାଙ୍କ ଶକ୍ତି ଅଧିକ ଥିଲା ଏବଂ ନିର୍ଯାତନା ନିର୍ଦ୍ଦେଶଗୁଡ଼ିକ ପରସ୍ପରକୁ ଶୀଘ୍ର ଅନୁସରଣ କଲେ। ବାଇବଲ ପଢ଼ିବା, ଏହାକୁ ଶୁଣିବା କିମ୍ବା ପ୍ରଚାର କରିବା କିମ୍ବା ଏପରିକି ଏହା ବିଷୟରେ କହିବା, ମୃତ୍ୟୁଦଣ୍ଡ ଦ୍ୱାରା ମୃତ୍ୟୁ ଭୋଗିବାକୁ ପଡ଼ୁଥିଲା। ବନ୍ଧୁ, ଗୁପ୍ତରେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା, ପ୍ରତିମାକୁ ପ୍ରମାଣ କରିବା କିମ୍ବା ଗୀତ ଗାଇବା ମଧ୍ୟ ମୃତ୍ୟୁଦଣ୍ଡ ସହିତ ଦଣ୍ଡିତ ହୋଇଥିଲେ ବୋଲି ଆମେ ଦେଖୁଅଛୁ। ଏପରିକି ଯେଉଁମାନେ ସେମାନଙ୍କ ତ୍ରୁଟିକୁ ବଞ୍ଚିତ ହେବା ଉଚିତ, ଯଦି ପୁରୁଷମାନେ ଖଣ୍ଡା ଦ୍ୱାରା ମରିବାକୁ ନିନ୍ଦିତ ହୋଇଥିଲେ, ଯଦି ସ୍ତ୍ରୀଲୋକମାନେ ଜୀବନ୍ତ କବର ପାଇବେ, ଚାର୍ଲସ ଏବଂ ଫିଲିପ୍ସ ଦ୍ୱିତୀୟଙ୍କ ଶାସନରେ ହଜାର ହଜାର ଲୋକଙ୍କ ମୃତ୍ୟୁବରଣ କରିଥିଲେ। ବନ୍ଧୁ, ଏକ ସମ୍ପୂରା ପରିବାରକୁ ଅନୁସନ୍ଧାନକାରୀଙ୍କ ଆଗରେ ଅଣାଯାଇଥିଲା। ବନ୍ଧୁ, ଜନସାଧାରଣଙ୍କ ଠାରୁ ଦୂରରେ ରହିବା ଏବଂ ଘରେ ପୂଜା କରିବା ଅଭିଯୋଗ ହୋଇଥିଲା। ବନ୍ଧୁ, ଗୁପ୍ତରେ ସେମାନଙ୍କର ଅଭ୍ୟାସ ବିଷୟରେ ପରୀକ୍ଷା ସମୟରେ ସାନ ପୁଅ ଉତ୍ତର ଦେଲା, ଆମେ ଅଣ୍ଟୁମାଡ଼ି ବସି ପ୍ରାର୍ଥନା କରୁ ଯେ ଈଶ୍ୱର ଆମର ମନକୁ ଆଲୋକିତ କରନ୍ତୁ ଏବଂ ଆମର ପାପ କ୍ଷମା କରନ୍ତୁ। ଆମେମାନେ ଆମର ସର୍ବତ୍ୱ ମୃତ୍ୟୁ ପାଇଁ ପ୍ରାର୍ଥନା କରୁଛୁ, ଯେପରି ତାଙ୍କର ଶାସନ ସମୃଦ୍ଧ ଏବଂ ତାଙ୍କ ଜୀବନ ସୁଖୀ ହେବ। ଆମ୍ଭେମାନେ ଆମର ମାଜିଷ୍ଟ୍ରେଟମାନଙ୍କ ପାଇଁ ପ୍ରାର୍ଥନା କରୁଛୁ, ଯେପରି ଈଶ୍ୱର ସେମାନଙ୍କୁ ରକ୍ଷା କରନ୍ତୁ। ବନ୍ଧୁ, ବିଚାରପତି ଗଭୀର ଭାବରେ ପ୍ରଭାବିତ ହୋଇଥିଲେ। ବନ୍ଧୁ, ତଥାପି ପିତା ଏବଂ ତାଙ୍କର ଜଣେ ପୁତ୍ରଙ୍କ ଦଣ୍ଡିତ କରାଯାଇଥିଲା। ଶହୀଦୀମାନଙ୍କ ବିଶ୍ୱାସ ଦ୍ୱାରା ନିର୍ଯାତନାର କ୍ରୋଧ ସମାନ ଥିଲା। କେବଳ ପୁରୁଷ ନୁହନ୍ତି, ସୂକ୍ଷ୍ମ ମହିଳା ଏବଂ ଯୁବତୀମାନେ ଅବିସ୍ମରଣୀୟ ସାହସ ପ୍ରଦର୍ଶନ କରିଥିଲେ। ସ୍ତ୍ରୀମାନେ ନିଜ ସ୍ୱାମୀମାନଙ୍କ ଦଣ୍ଡରେ ଠିଆ ହେବେ ଏବଂ ନିଆଁକୁ ସହିବା ବେଳେ ସେମାନେ ସାନ୍ତ୍ୱନା ବାକ୍ୟ ଶୁଣିବେ କିମ୍ବା ତାଙ୍କ ଖୁସି କରିବା ପାଇଁ ଗୀତ ଗାଇବେ। ଯୁବତୀମାନେ ସେମାନଙ୍କ ଜୀବନ କବରରେ ଶୋଇଥାନ୍ତି, ଯେପରି ସେମାନେ ରାତିରେ ଶୋଇବା ପ୍ରକୋଷ୍ଠରେ ପ୍ରବେଶ କରୁଛନ୍ତି କିମ୍ବା ଷ୍ଟାପଲ ଏବଂ ନିଆଁକୁ ଯାଅ। ସେମାନଙ୍କ ସର୍ବତ୍ୱ ପୁରୁଷ ପୋଷକ ପରି ସତେ, ଯେପରି ସେମାନେ ନିଜ ବିବାହକୁ ଯାଉଛନ୍ତି। ଯେଉଁଦିନ ପୂଜା ପାଠ ସୁସମାଚାର ନଷ୍ଟ କରିବାକୁ ଚେଷ୍ଟା କଲା, ଖ୍ରୀଷ୍ଟିଆନମାନଙ୍କ ରକ୍ତ ବିହନ ଥିଲା ବୋଲି ଆମେ ଦେଖୁଅଛୁ। ସତ୍ୟ ପାଇଁ ସାକ୍ଷୀଙ୍କ ସଂଖ୍ୟା ବଢ଼ିବା ପାଇଁ ନିର୍ଯାତନା ଦିଆଗଲା। ବର୍ଷକୁ ବର୍ଷ ରାଜା ଲୋକମାନଙ୍କ ଅବିସ୍ମରଣୀୟ ନଷ୍ଟ ଦ୍ୱାରା ପାଗଲିଆ ମିଢ଼େ ଠିଆ ହୋଇ ତାଙ୍କ ନିଷ୍ଠୁର କାର୍ଯ୍ୟ ପାଇଁ ଅନୁରୋଧ କଲେ, କିନ୍ତୁ ବୃଥା କମଳାର ସମ୍ଭ୍ରାନ୍ତ ୱିଲିୟମ୍ ଅଧୀନରେ ବିପ୍ଳବ ଶେଷରେ ହଲାଣ୍ଡକୁ ଈଶ୍ୱରଙ୍କ ଉପାସନା କରିବାକୁ ସ୍ୱାଧୀନ ଆଣିଥିଲା। ବନ୍ଧୁ, ଏହିପରି ଆମେ ଦେଖୁଅଛୁ ବନ୍ଧୁ, ଯେତେ ଲୋକ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିଲେ, ତାଙ୍କୁ ପ୍ରେମ କରୁଥିଲେ, ମୃତ୍ୟୁ ହେବା ପାଇଁ ବି ସେମାନେ ପ୍ରସ୍ତୁତ ଥିଲେ। ବନ୍ଧୁ, ଏହିପରି ଆଜି ଆମେ ସେହି ପବିତ୍ର ଶାସ୍ତ୍ର ବାଇବଲରୁ ସେହି ପବିତ୍ର ଶାସ୍ତ୍ର ବାଇବଲ ଆମେ ପଢ଼ିପାରୁଛୁ, ଯେହେତୁ ଏଇ ଯେଉଁ ସଂସ୍କାରକମାନେ ଆପଣା ଜୀବନ ଦେଲେ, ଯେପରିକି ପ୍ରଭୁଙ୍କ ବାକ୍ୟ ଆଜି ଆମେ ପଢ଼ିପାରିବା, ଶୁଣିପାରିବା। ବନ୍ଧୁ, ଏମିତି ସମୟ ଆଉ ଥରେ ଆସିବ ଯେ ପ୍ରଭୁଙ୍କ ବାକ୍ୟ ପଢ଼ିବା ପାଇଁ ନିଷେଧ କରାଯିବ, ତାହେଲେ ଆମର ଭରସା ଥିବାର ଉଚିତ ସେହି ପ୍ରଭୁଙ୍କଠାରେ। ଆମେ ବର୍ତ୍ତମାନ ସେହି ପ୍ରଭୁଙ୍କଠାରେ ଆମେ ପ୍ରାର୍ଥନା କରିବା କି ଯେପରି ସେ ଆମମାନଙ୍କୁ ଶକ୍ତି ପ୍ରଦାନ କରିପାରିବ, ଯେପରିକି ଏମିତି ସମୟରେ ଆମେ ସାହସରେ ଧୈର୍ଯ୍ୟରେ ରହିପାରିବା ଆଉ ପ୍ରଭୁଙ୍କ କାର୍ଯ୍ୟ କରିପାରିବା। ତାହେଲେ ବନ୍ଧୁ, ଚାଲନ୍ତୁ ନିଜକୁ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମମାନଙ୍କ ସ୍ୱର୍ଗତ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁର ନାମରେ ଏହି ଛୋଟ ଭିକ୍ଷମ ଅଛି, ଶୁଣି ଗ୍ରହଣ କର, ଆମେନ୍।
ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। বা খোলন্তু আমার ওয়েবসাইট যেকোনসি অ্যান্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হেউছি ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনকর মোবাইল প্লে স্টোর কু জানতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।
চেতনা তুমি মো প্রেরণা, তুমি মো চেতনা, তুমি মো প্রেরণা। চাহে মো তোমারি মধুর চালনা, তুমি মো প্রেরণা, তুমি মো চেতনা, তুমি মো প্রেরণা। ଗୀତର ସୁର ଛନ୍ଦ ଲୟ ମୋ ମନ ଦିଗନ୍ତେ ନବ ସୂର୍ଯ୍ୟୋଦୟ ତୁମେ ମୋ ଗୀତର ସୁର ଛନ୍ଦ ଲୟ ମୋ ମନ ଦିଗନ୍ତେ ନବ ସୂର୍ଯ୍ୟୋଦୟ ମୋ ମନ କାନନେ ମୃଦୁ ସମୀରଣ ମୋ ମନ କାନନେ ମୃଦୁ ସମୀରଣ ତୁମେ ମୋ ଧ୍ୟାନର ପ୍ରଥମ ଭାବନା ଭାବନା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ସୀମ ମଙ୍ଗଳମୟ ହରି ଦିଅ ହୃଦେ ଶାନ୍ତି ଅଭୟ ଅନନ୍ତ ସୀମ ମଙ୍ଗଳମୟ ହରି ଦିଅ ହୃଦେ ଶାନ୍ତି ଅଭୟ ତୁମ ନିଶାଣେ ଘଟୁ ମୋ ବିଲୟ ମନେ ଶାଣେ ଘଟୁ ମୋ ବିଲୟ ତୁମ ପ୍ରେମ ମୋର ଜୀବନ ବାସନା ବାସନା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ମୋ ପ୍ରେରଣା ଚାହେ ମୁଁ ତୁମରି ମଧୁର ଚାଳନା ଚାଳନା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ମୋ ପ୍ରେରଣା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ତୁମେ ମୋ ପ୍ରେରଣା ତୁମେ ମୋ ଚେତନା ମୋ ପ୍ରେରଣା ଚାହେ ମୁଁ ତୁମରି ମଧୁର ଚାଳନା ଚାଳନା